ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଅଂଶୁଘାତ ଜନିତ ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଉଟ୍ଡୋର ଖେଳ ଉପରେ କଟକଣା ଲଗାଇଲେ ସ୍ୱତନ୍ତ୍ର ରିଲିଫ୍ କମିଶନର। ଆଜି ପବିତ୍ର ମହାବାରୁଣୀ ସ୍ନାନ ଅବସରରେ ବୈତରଣୀ, ମହାନଦୀ, ଋଷିକୁଲ୍ୟା ଆଦି ନଦୀଘାଟରେ ବୁଡ଼ ପକାଇଲେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ବିଭିନ୍ନ ସ୍ଥାନରେ ଆସନ୍ତା ଦୁଇଦିନ ମଧ୍ୟରେ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତ ଆଶଙ୍କା ବୃଦ୍ଧି ପାଇଛି। ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଅଂଶୁଘାତ ଜନିତ ଚିକିତ୍ସା ପାଇଁ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 6ଟି, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ 2ଟି ଶଯ୍ୟା ଲେଖାଏଁ ବ୍ୟବସ୍ଥା କରାଯାଇଛି। ସେହିପରି ପ୍ରତି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଲେଖାଏଁ ଶଯ୍ୟାର ମଧ୍ୟ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ପାଣି ମହଜୁଦ ରଖିବା ସହ ଓଆର୍ଏସ୍ ଏବଂ ଏସିର ବନ୍ଦୋବସ୍ତ କରିବାକୁ ମଧ୍ୟ କୁହାଯାଇଛି। ଆବଶ୍ୟକ ପରିମାଣର ଔଷଧ ମହଜୁଦ ରଖିବା ପାଇଁ ସମସ୍ତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ଆଉଟ୍ଡୋର ଖେଳ ଉପରେ କଟକଣା ଲଗାଇଛନ୍ତି। କ୍ରିକେଟ୍, ହକି, ଫୁଟବଲ ଆଦି ଖେଳରେ ଖରାରେ ନ ଖେଳିବାକୁ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଚିଠି ଲେଖାଯାଇଛି। ଦିନ 11ଟାରୁ 3ଟା ପର୍ଯ୍ୟନ୍ତ ବାହାରେ ନ ଖେଳିବା ଲାଗି ପରାମର୍ଶ ଦିଆଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଖେଳ ଚାଲୁଥିବା ଜଣାପଡ଼ିବା ପରେ ଏସ୍ଆର୍ସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମ ବିଭାଗ ପକ୍ଷରୁ ଶ୍ରମିକମାନଙ୍କ ପାଇଁ କାର୍ଯ୍ୟସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରାଯାଇଛି। ଶ୍ରମିକମାନେ ପୂର୍ବାହ୍ନ 11ଟାରୁ ଅପରାହ୍ନ 3:30 ମଧ୍ୟରେ କାର୍ଯ୍ୟ କରିପାରିବେ ନାହିଁ। ଏବେଠାରୁ ଜୁନ୍ 15 ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ। ସବୁ ଜିଲ୍ଲାର ଜିଲ୍ଲାପାଳ, ରାଜସ୍ୱ କମିଶନର ଓ ରାଜ୍ୟ ଶ୍ରମ କମିଶନରଙ୍କୁ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି। କୌଣସି ଜରୁରୀ କିମ୍ବା ଅତ୍ୟାବଶ୍ୟକ ସେବା ସହ ଜଡ଼ିତ କାର୍ଯ୍ୟରେ ଶ୍ରମିକମାନଙ୍କୁ ନିୟୋଜିତ କରାଗଲେ ନିଯୁକ୍ତିଦାତାମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଖଣି ଅଞ୍ଚଳ ଯୋଗୁଁ କ୍ରମାଗତ ଭାବେ ଜିଲ୍ଲାରେ ତାପମାତ୍ରାରେ 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହୁଛି। ପ୍ରବଳ ଖରାତାତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟର ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରାଯାଇଛି। ସ୍କୁଲ୍ଗୁଡ଼ିକରେ ସକାଳ 6:30ରୁ 10:30 ଯାଏଁ ପାଠପଢ଼ା ହେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦିନ 11ଟାରୁ ଅପରାହ୍ନ 3ଟା ଯାଏଁ ପଦାକୁ ନ ବାହାରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ୱାଟକୋକୁ ପର୍ଯ୍ୟାପ୍ତ ଜଳଯୋଗାଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଡାକ୍ତରଖାନାଗୁଡ଼ିକରେ ଅଂଶୁଘାତ ଜନିତ ସମସ୍ୟାର ମୁକାବିଲା ପାଇଁ ବିହିତ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ କହିଛନ୍ତି। ଅନୁଗୁଳ ଜିଲ୍ଲା ତାଳଚେରର କଣିହାଁସ୍ଥିତ ଜାତୀୟ ତାପଜ ବିଦ୍ୟୁତ୍ କେନ୍ଦ୍ର ଏନ୍ଟିପିସିରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। କୋଇଲା ଡିପୋରୁ ପ୍ଲାଣ୍ଟ ଭିତରକୁ ଯାଇଥିବା କନ୍ଭେୟର ବେଲ୍ଟରେ ନିଆଁ ଲାଗିଛି। ନିଆଁକୁ ଆୟତ କରିବାକୁ 5ଟି ଅଗ୍ନି ନିର୍ବାପକ ଗାଡ଼ିକୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ସ୍ଥାନୀୟ ଅଞ୍ଚଳ ଧୂମମୟ ହୋଇଯାଇଛି। ଏନ୍ଟିପିସିର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସମ୍ଭଲପୁର ଜିଲ୍ଲାସ୍ଥିତ ଡେବ୍ରିଗଡ଼ ଇକୋ ଟୁରିଜିମ୍ ଗତ ଆର୍ଥିକ ବର୍ଷରେ 3,50,00,000 ଟଙ୍କାର ରାଜସ୍ୱ ଆଦାୟ କରିଛି। ସ୍ଥାନୀୟ ସମୁଦାୟ ଦ୍ୱାରା ପରିଚାଳିତ ଡେବ୍ରିଗଡ଼ ଇକୋ ଟୁରିଜିମ୍ ଆଦାୟ କରିଥିବା ଏହି ପରିମାଣ ଅର୍ଥରାଶି ରାଜ୍ୟରେ ସର୍ବାଧିକ। ଏଥିସହ ସଂରକ୍ଷଣ ଏବଂ ଜୀବିକା କ୍ଷେତ୍ରରେ ସଫଳତା ହାସଲ କରିପାରିଛି। ଗୋଟିଏ ବର୍ଷରେ ଡେବ୍ରିଗଡ଼କୁ ପ୍ରାୟ 70,000 ପର୍ଯ୍ୟଟକ ଆସିଥିବା ଜଣାପଡ଼ିଛି। ଅଭୟାରଣ୍ୟ ଭିତରେ ରାତ୍ରିକାଳୀନ ରହିବା କିମ୍ବା ହୀରାକୁଦ ଆର୍ଦ୍ରଭୂମିରେ ଜଙ୍ଗଲ ସଫାରୀ ଓ ବୋଟିଂର ମଜା ନେବା ପାଇଁ ବିଭିନ୍ନ ୟୁରୋପୀୟ ଦେଶ, ଆମେରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଆଦି ବାହାର ଦେଶରୁ ପର୍ଯ୍ୟଟକମାନେ ଚଳିତ ବର୍ଷ ଡେବ୍ରିଗଡ଼କୁ ଆସୁଛନ୍ତି ବୋଲି ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବବର୍ଷ ଡେବ୍ରିଗଡ଼ ଇକୋ ଟୁରିଜିମ୍ 2.5 କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ପବିତ୍ର ମହାଶରଣୀ ସ୍ନାନ ଅବସରରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗ୍ରାମ ନିକଟସ୍ଥ ମହାନଦୀର ବାରୁଣୀଘାଟରେ ପ୍ରାୟ 15,000 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଏହି ଉପଲକ୍ଷେ ବିଭିନ୍ନ ଗ୍ରାମରୁ ଆସିଥିବା 80 ଉର୍ଦ୍ଧ୍ୱ ଠାକୁରଙ୍କର ଏଠାରେ ମିଳନ ପର୍ବ ହୋଇଛି। ପାରମ୍ପରିକ ରୀତି ଅନୁଯାୟୀ ସୁସଜିତ ବିମାନରେ ମହାଦେବଙ୍କ ବିଜେ ପ୍ରତିମାଙ୍କୁ ଘଣ୍ଟ ଘଣ୍ଟା ଶଙ୍ଖ କାହାଳି ଢୋଲ ଏବଂ ମୃଦଙ୍ଗ ବଜାଇ ପଟୁଆରରେ ମହାନଦୀ ଘାଟକୁ ନିଆଯିବା ପରେ ସେଠାରେ ଶ୍ରୀଜୀଉମାନେ ସ୍ନାନ କରିଥିଲେ। ଶ୍ରଦ୍ଧାଳୁମାନେ ମଧ୍ୟ ଆଜି ଏହି ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଶ୍ରାଦ୍ଧ ପିଣ୍ଡଦାନ କରିଥିଲେ। ଖଣ୍ଡପଡ଼ା ବ୍ଲକ କଣ୍ଟିଲ ଗ୍ରାମସ୍ଥିତ ନୀଳମାଧବ କ୍ଷେତ୍ରରେ ମଧ୍ୟ ବାରୁଣୀ ସ୍ନାନ ଅନୁଷ୍ଠିତ ହୋଇଛି। ମହାନଦୀ କୁଆଁରିଆ କୁସୁମୀର ସଙ୍ଗମସ୍ଥଳରେ ସୁସଜିତ ମଣି ବିମାନରେ ନୀଳମାଧବଙ୍କ ଚଳନ୍ତି ପ୍ରତିମା ମଦନମୋହନ ଭବ୍ୟ ପଟୁଆରରେ ଆସି ବାରୁଣୀ ସ୍ନାନ ପାଇଁ ସଙ୍ଗମସ୍ଥଳକୁ ବିଜେ କରିଥିଲେ। ସେଠାରେ ସମସ୍ତ ପୂଜାନୀତି ଓ ସ୍ନାନ ଇତ୍ୟାଦି ସମାପନ କରାଯାଇଥିଲା। ଏହି ଅବସରରେ ହଜାର ହଜାର ଲୋକ ସେଠାରେ ବୁଡ଼ ପକାଇଥିଲେ। ଆଜି ପବିତ୍ର ମହାବାରୁଣୀ ସ୍ନାନ ଯୋଗ ଥିବାରୁ ଯାଜପୁର ଜିଲ୍ଲା ବୈତରଣୀ ନଦୀ କୂଳରେ ପ୍ରବଳ ଜନସମାଗମ ହୋଇଛି। ନଦୀରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଛନ୍ତି। ଶାସ୍ତ୍ରୀୟ ମତ ଅନୁସାରେ ବୈତରଣୀରେ ଯୋଗସ୍ନାନ ପିଣ୍ଡଦାନ କଲେ ପୂର୍ବପୁରୁଷ ମୁଖ୍ୟଲାଭ କରିଥାନ୍ତି। ଗଙ୍ଗାନଦୀ ପରି ଏହି ନଦୀରେ ପ୍ରତିବର୍ଷ ଚୈତ୍ରମାସ ତ୍ରୟୋଦଶୀ ତିଥି ଶତଭିକ୍ଷା ନକ୍ଷତ୍ର ତିଥିରେ ପବିତ୍ର ଯୋଗସ୍ନାନ କରାଯାଏ। ଶୃଙ୍ଖଳିତ ଭାବେ ଏହି ବାରୁଣୀ ସ୍ନାନ ଯାତ୍ରା ସମ୍ପନ୍ନ ନିମନ୍ତେ ପ୍ରଶାସନ ପକ୍ଷରୁ 20 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗଞ୍ଜାମ ଜିଲ୍ଲା ଆସିକାଠାରେ ଋଷିକୁଲ୍ୟା ଓ ବଡ଼ନଦୀର ସଙ୍ଗମସ୍ଥଳରେ ଆଜି ମହାବାରୁଣୀ ସ୍ନାନ ଅବସରରେ ପ୍ରାୟ 4,00,000 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ଅସ୍ଥି ବିସର୍ଜନ କରିଛନ୍ତି। ସେହିପରି ଜିଲ୍ଲାର ପୁରସ୍ତମପୁରର ପ୍ରତାପପୁରଠାରେ ଋଷିକୁଲ୍ୟା ନଦୀଘାଟରେ ମଧ୍ୟ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଏ ସମ୍ପର୍କରେ ବୁଡ଼ ପକାଇବାକୁ ଆସିଥିବା ଜଣେ ଶ୍ରଦ୍ଧାଳୁ କହନ୍ତି,
ମୋ ନାଁ ଜ୍ୟୋତ୍ସ୍ନାରାଣୀ ପାଣିଗ୍ରାହୀ, ମୁଁ ପୁରୁଷୋତ୍ତମପୁର କନ୍ୟାକାଳୀରୁ ଆସିଅଛି। ଆଜି ମହାବାରୁଣୀ ସ୍ନାନ ପଡ଼ିଛି, ଦ୍ୱାଦଶୀ ଥାଏ, ତ୍ରୟୋଦଶୀ ଲାଗିଥିବାରୁ ମହାବାରୁଣୀ ସ୍ନାନ ଆମେ ଆସିଅଛୁ। ଏଠି ତାପରେ ଯୋଉ ଋଷିକୁଲ୍ୟା ନଦୀ ଅଛି ସେଇଥିରେ ସ୍ନାନ କରି ସୋମେଶ୍ୱରଙ୍କୁ ଦର୍ଶନ କଲେ ବହୁତ ପୁଣ୍ୟ ମିଳେ। ଋଷିକୁଲ୍ୟା ନଦୀ ହେଉଛି ଗଙ୍ଗା ନଦୀ ଠାରୁ ମଧ୍ୟ ବଡ଼, ହଜାରେ ବର୍ଷଠୁ ବି ବଡ଼, ତେଣୁକରି ଆମେ ଏଠାକୁ ଆସିଛୁ। ବହୁତ ଭକ୍ତମାନେ ସମାଗମ ହୋଇଛନ୍ତି। ଏଇ ଋଷିକୁଲ୍ୟା ନଦୀରେ ବୁଡ଼ ପକାଇ ପିତୃ ଲୋକଙ୍କୁ ଶ୍ରାଦ୍ଧ ଦେଇ ଅସ୍ଥି ବିସର୍ଜନ କରାଯାଉଛି। ଏଥିରେ ଅସ୍ଥି ବିସର୍ଜନ କଲେ ଲୋକଙ୍କର ବହୁତ ପୁଣ୍ୟ ମିଳେ, ଭକ୍ତମାନେ ବହୁତ ଲୋକ ଜମା ହୋଇଛନ୍ତି। ଆମେ ବହୁତ ଖୁସିରେ ସ୍ନାନ କରି ସବୁଆଡ଼େ ବୁଲାବୁଲି କରି ଏବେ ଆସିଛୁ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଖାତା ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହେଉଛି। ଏହା ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା 4ରୁ ଆରମ୍ଭ ହେବାର ଥିଲା, ହେଲେ ପ୍ରଥମ ପର୍ଯ୍ୟାୟ ଖାତା ଦେଖାରେ ଛୁଟି ପଡ଼ିବାରୁ 2 ଦିନ ବିଳମ୍ବ ଘଟିଛି। ତେବେ ନିର୍ଦ୍ଧାରିତ ସମୟରେ ମୂଲ୍ୟାୟନ ଶେଷ ହୋଇ ମଇ ମାସ 15 ତାରିଖ ମଧ୍ୟରେ ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 24 ଘଣ୍ଟା ଯାଏ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କଟକ, ଭଦ୍ରକ, ନୟାଗଡ଼, ମୟୂରଭଞ୍ଜ, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ ଏବଂ ବଲାଙ୍ଗୀର ଆଦି 11 ଜିଲ୍ଲାକୁ ଏ ନେଇ ସତର୍କତା ଜାରି କରାଯାଇଛି। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ସମ୍ଭଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, କନ୍ଧମାଳ, ନୟାଗଡ଼, ଗଜପତି, ବାଲେଶ୍ୱର, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ଗୁଳୁଗୁଳି ଜାରି ରହିବ ବୋଲି କୁହାଯାଇଛି। ଆଜି ଦିନ 11:30 ସୁଦ୍ଧା କେନ୍ଦୁଝରରେ 38.6 ଡିଗ୍ରୀ, ଝାରସୁଗୁଡ଼ା ଓ ସମ୍ଭଲପୁରରେ 37.4 ଡିଗ୍ରୀ, ଚାନ୍ଦବାଲିରେ ତାପମାତ୍ରା 37.2 ଡିଗ୍ରୀ, ହୀରାକୁଦରେ 36.9 ଡିଗ୍ରୀ ଓ ରାଉରକେଲାରେ ପାରଦ 36.6 ଡିଗ୍ରୀ, ଭୁବନେଶ୍ୱରରେ ତାପମାତ୍ରା 36.2 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା 2 ଦିନ ମଧ୍ୟରେ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ 2-3 ଦିନ ପରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ରାଜ୍ୟରେ ଅଂଶୁଘାତ ଜନିତ ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଲେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଉଟ୍ଡୋର ଖେଳ ଉପରେ କଟକଣା ଲଗାଇଲେ ସ୍ୱତନ୍ତ୍ର ରିଲିଫ୍ କମିଶନର। ଆଜି ପବିତ୍ର ମହାବାରୁଣୀ ସ୍ନାନ ଅବସରରେ ବୈତରଣୀ, ମହାନଦୀ, ଋଷିକୁଲ୍ୟା ଆଦି ନଦୀଘାଟରେ ବୁଡ଼ ପକାଇଲେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ମଧ୍ୟରେ ତାପମାତ୍ରା 2-3 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।